ମୋର ନାମ ସନ୍ତୋଷ ପାତ୍ର, ମୋର ଗ୍ରାମ ପାନ୍ଧୁଣାଗା। ମୁଁ ଗୋଟେ ଗୀତ ଗାଇବାକୁ ଚାହୁଁଛି। ହେ କୋଠ ଭୋଗୀ ମୋତେ ବଡ ଦାଣ୍ଡର ଯୋଗୀ, ହେ କୋଠ ଭୋଗୀ ମୋତେ ବଡ ଦାଣ୍ଡର ଯୋଗୀ, ଢଙ୍କ ତୋରାଣୀରେ ମନ ବୋଳେଇଛି, ଢଙ୍କ ତୋରାଣୀରେ ମନ ବୋଳେଇଛି, ରଖିଏ ରଖିବୁ ମୋରି ଲାଗି, ହେ କୋଠ ଭୋଗୀ ମୋତେ ବଡ ଦାଣ୍ଡର ଯୋଗୀ, ହେ କୋଠ ଭୋଗୀ ମୋତେ ବଡ ଦାଣ୍ଡର ଯୋଗୀ, ଲୋଭ ମୋହ ମାୟା ଦେଇ ମୁଁ ଆସିଛି, ସେଥିପାଇଁ ତୋର ଭେଟ ପାଇଛି, ଚକ ନୟନରେ ଆଶା ମୁଁ ମେଟେଇ, ନୀଳଗିରି ପଛ ସୋଚି ଯାଇ, ଚାଣ ମେଲାକୁ ସମୟ ଗଣୁଛି, ଚାଣ ମେଲାକୁ ସମୟ ଗଣୁଛି, ବାଇଶ ପାହାଛେ ପାଖରେ ଜଗି, ସେ କୋଠ ଭୋଗୀ ମୋତେ ବଡ ଦାଣ୍ଡର ଯୋଗୀ, ରେ କୋଠ ଭୋଗୀ ମୋତେ ବଡ ଦାଣ୍ଡର ଯୋଗୀ, ଶୋଷ କହିଲେ ପରା ଆନନ୍ଦ ବଜାର, ଭୋକ କଲେ ଅଛି ନରେନ୍ଦ୍ର ଜଳ, ସରଗ ଖୁସିଡି ବାଇଶ ପାହାଛ, ଶାଢି ମୁଁ ଆସିଛି ଛଳ ନାମିଛ, ଲକ୍ଷେ ଶାଳ ଗ୍ରାମ।